ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ମୁକାବିଲାର ପ୍ରସ୍ତୁତି ବାବଦେ ଗଲାକାଲି ସମୀକ୍ଷା କରିଛନ୍। ଗ୍ରୀଷ୍ମ ପ୍ରବାହ ସମୟଥି ସରକାରଙ୍କର ସବୁ ବିଭାଗ ଆର୍ ଭିନ୍ ଭିନ୍ ମନ୍ତ୍ରଣାଳୟ ତାଲମେଲ ରଖିକରି କାମ କରିବାର ଆବଶ୍ୟକ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଡାକ୍ତରଖାନାମାନଙ୍କେ ପର୍ଯ୍ୟାପ୍ତ ପ୍ରସ୍ତୁତି ସହିତ ଜନସଚେତନତା ସୃଷ୍ଟି ଉପରେ ସେ ଜୋର ଦେଇଛନ୍। ଖାସ୍ କରି ଆଞ୍ଚଳିକ ଭାଷାଥି ସବୁ ପ୍ଲାଟଫର୍ମ ଜରିଏ ଅତ୍ୟାବଶ୍ୟକ ସୂଚନା ଶିକ୍ଷା ଯୋଗାଯୋଗ ସଚେତନତା ସାମଗ୍ରୀ ପ୍ରସାର ଉପରେ ଜୋର ଦିଆଯାଇଛି। ସାଧାରଣ ନିର୍ବାଚନ ସମୟଥି ଅତ୍କା ଖରା ହେବାର ସମ୍ଭାବନା ଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆର୍ NDMA ତରଫୁ ଜାରି ମାର୍ଗଦର୍ଶିକାକେ ଆଞ୍ଚଳିକ ଭାଷାଥି ପ୍ରସାର କରାଯିବା। ଜଙ୍ଗଲମାନଙ୍କେ ଲାଗିଥିବା ନିଆଁକେ ଜଲ୍ଦି ଚିହ୍ନଟ କରିକରି ଆୟତ୍ତ କରବାର ଉପରେ ବି ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍। ଇ ସମୀକ୍ଷା ବୈଠକଥି ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ସଚିବ ଗୃହ ସଚିବ ଭାରତୀୟ ପାଣିପାଗ ବିଭାଗ ଆର୍ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀମାନେ ସାମିଲ ହୋଇଥିଲେ। ସାଧାରଣ ନିର୍ବାଚନ 3 ଖେପ ଲାଗି ଆଜି ନିର୍ବାଚନ ଆୟୋଗଙ୍କର ତରଫୁ ବିଜ୍ଞପ୍ତି ବାହାରିବା। ବିଜ୍ଞପ୍ତି ଜାରି ସହିତ ନାମାଙ୍କନ ଦାଖଲ ପ୍ରକ୍ରିୟା ଭିଲ୍ ମୂଲ ହେବା। ଇ ଖେପର ନିର୍ବାଚନ ଲାଗି ଆଇବା 19 ଦିନ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବାର ବେଳେ 20 ଦିନ ଇସବୁର ଯାଞ୍ଚ ହେବା। ଇ ଖେପେ 12 ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର 94 ଲୋକସଭା ଆସନ ଲାଗି ମେ ମାସର 7 ଦିନ ମତଦାନ ହେବା। ଆଇବା ଜୁନ୍ ମାସେ 2024-25 ଆର୍ଥିକ ବର୍ଷ ଲାଗି ଓଡ଼ିଶା ସରକାରଙ୍କର ତରଫୁ ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାଥି ଉପସ୍ଥାପନ ହେବା। ଇତାର ସହିତ 2023-24 ଆର୍ଥିକ ବର୍ଷ ଲାଗି ସଂଶୋଧିତ ପ୍ରସ୍ତାବ ଅଣାଯିବା। ଇତାକେ ନଜରଥି ରଖିକରି ଇ ମାସର 30 ତକ ବିଭାଗୀୟ ପ୍ରଶାସନିକ ଅଧିକାରୀମାନେ ପ୍ରସ୍ତାବ ପଠାବାର୍କେ ଅର୍ଥ ବିଭାଗ ତରଫୁ ସବୁ ବିଭାଗକେ ଚିଠି ଲେଖାଯାଇଛି। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ତାଙ୍କର ଚିଠିଟି କହିଛନ୍ ଯେ 2024 ସାଧାରଣ ନିର୍ବାଚନ ଲାଗି 8 ଦିନ ଓଡ଼ିଶା ବିଧାନସଭାଥି କାମଚଲା ବଜେଟ୍ ଆଗତ ହୋଇଥିଲା। 9 ଦିନ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଥିଲା। ଇଥି ଆର୍ଥିକ ବର୍ଷର ପହେଲା 4 ଲାଗି ଚାଲୁ ରହିଥିବାର ଯୋଜନା ଆର୍ ସରକାରୀ ଖର୍ଚ୍ଚାକେ ଅନୁମୋଦନ ମିଳିଥିଲା। ସେଥି ଜୁନ୍ ମାସ ତକ ଅଟକଳ ରହିଥିଲା। ଖରା ଛୁଟିଥି ଛାତ୍ରଛାତ୍ରୀମାନଙ୍କର ଅନ୍ଲାଇନ୍ କ୍ଲାସ୍ ହେବା। ଇଥିର୍ଲାଗି ଆଇଜ୍ ହେବାର୍କେ ଥିବାର ପ୍ରଧାନ ଶିକ୍ଷକମାନଙ୍କର ବୈଠକଥି ଆଲୋଚନା କରାଯିବା ବୋଲି ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫୁ ଜଣାପଡ଼ିଛି। ବୈଠକଥି ଏ ବଛରର ଏକାଡେମିକ୍ ପ୍ଲାନ୍ ତିଆରି କରାଯିବା ଆର୍ ଗୁଣାତ୍ମକ ଶିକ୍ଷା ଉପରେ ଜୋର୍ ଦିଆଯିବା। ଖରାଛୁଟି ଆଗନୁ ପାଠପଢ଼ା କେନ୍ତା ହେବା ସେ ବାବଦେ ଆଲୋଚନା କରାଯିବା। ଖରାଛୁଟିଥି ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାଥି ଯେନ୍ତା ନୁକସାନ ନାଇଁ ହେବା ସେଥିର୍ଲାଗି ହୋମୱାର୍କ ଦିଆଯିବା। ରାଜ୍ୟର ସବୁ ସ୍କୁଲ୍ନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଇ ଉପସ୍ଥାନ ନିଆଯିବା। ଇଟା ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ଆର୍ ମାଲକାନଗିରି ଜିଲ୍ଲାର କାଳିମେଲାନ ମୂଲ କରାଯାଇଛି। ଇଥିଲାଗି ବିଭାଗ ତରଫୁ ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ UAS ପୋର୍ଟାଲ ବିକଶିତ କରାଯାଇଛି। ଇ ପୋର୍ଟାଲ ଅଧୀନଥି ଗୋଟିଏ ଉପସ୍ଥାନ ଆପ୍ କରାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ ଇ ଆପ୍ ଜରିଏ ନିଜର ଉପସ୍ଥାନ ସହିତ ଛାତ୍ରଛାତ୍ରୀମାନଙ୍କର ବି ଉପସ୍ଥାନ ପକାବେ। ସମ୍ବଲପୁର ପୁନେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଆଇବା 14-30 ତକ ଚାଲ୍ବା। ଇ ଟ୍ରେନ୍ ଫି ରହିବାର ଦିନ ଚାଲ୍ବା। ସିଆଡ଼େ ପୁନେ ସମ୍ବଲପୁର ଟ୍ରେନ୍ ଆଇବା 16-2 ତକ ଫି ମଙ୍ଗଳବାର ଦିନ ଚାଲ୍ବା। ଇତାର ସହିତ ସୁରତ ବ୍ରହ୍ମପୁର ସୁରତ ଆର୍ ଭୁବନେଶ୍ୱର ୟେଲହାଙ୍କା ବାଙ୍ଗାଲୁରୁ ଭୁବନେଶ୍ୱର ସାପ୍ତାହିକ ଟ୍ରେନ୍ ଚଳାଚଳ କର୍ବା। ସମ୍ବଲପୁର ସହରର ଐଠାପାଲିନ ଥିବାର 33 KV ଫିଡର ଲାଇନ୍ର ଦେଖରେଖ କାମ ଆଇଜ କରାଯିବା ବୋଲି ବିଦ୍ୟୁତ୍ ବିତରଣ କମ୍ପାନୀ TPWODL ତରଫୁ ସୂଚନା ଦିଆଯାଇଛି। ସେଥିଲାଗି ଆଜି କିଛି ସମୟ ଆଉତରୁ ଦ୍ୱିପହରର 2 ତକ ସମ୍ବଲପୁର ସହରର ଅଇଁଠାପାଲି କାଇଁସିର ବଲବସପୁର ଭାଲୁପାଲି ବୁଢ଼ାରଜା ଫାଟକ ପୁଲିସ ଲାଇନ୍ ଲକ୍ଷ୍ମୀଟକି ଚେରୁଆପଡ଼ା ସମଲେଇ ମନ୍ଦିର ଇଲାକା ବାଲିବନ୍ଧା ପଟନାକପଡ଼ା ମୁଦିପଡ଼ା ରେଲୱେ କଲୋନୀ ସରକାରୀ ବସ୍ଷ୍ଟାଣ୍ଡ ବଡ଼ବଜାର ଲକ୍ଷ୍ମୀଡୁଙ୍ଗରୀ ଦୁର୍ଗାପାଲି କାନିଜୁରୀ ରେମେଡ୍ ବରେଇପାଲି କ୍ଷେତ୍ରାଜପୁର ଆର୍ ଆଖରପାଖର ଇଲାକାଥି ବିଜୁଳି ଯୋଗାଣ ବନ୍ଦ ରହିବା ବୋଲି TPODL ତରଫୁ କୁହାଯାଇଛି। ରାମନବମୀ ଲାଗି ଝାରସୁଗୁଡ଼ା ଜିଲ୍ଲାପାଳ ଅବଲି ସୁନୀଲ ନରୱଣେଙ୍କର ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ହୋଇଛି। ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ସହିତ ଶାନ୍ତି ଶୃଙ୍ଖଳାତି ଏହି ଉତ୍ସବ ପାଳନ କରିବାରକେ ବୈଠକଟି ପରାମର୍ଶ ଦିଆଯାଇଛି। ଏ ବଛର ଭୋଟ୍ ଥିବାରୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁପାଳନ କରାଯିବା। ନୂଆପଡ଼ା ଜିଲ୍ଲାର 3 ବିଜ୍ଞାପିତ ଅଞ୍ଚଳ ପରିଷଦ ନ ଚାଲିଥିବାର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମର ଅଗ୍ରଗତି ବାବଦେ ନଗର ଉନ୍ନୟନ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସୁଶାନ୍ତ କୁମାର ମିଶ୍ର ଗଲାକାଲି ଅନୁଧ୍ୟାନ କରିଛନ୍। ଏ ଅବସରରେ ଶ୍ରୀ ମିଶ୍ର ଖଡ଼ିଆଲ ନୂଆପଡ଼ା ଆର୍ ଖରିଆର ରୋଡ଼ଠାରେ ଚାଲିଥିବାର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପାନୀୟ ଜଳ ଆବଣ୍ଟନ ବ୍ୟବସ୍ଥା ବୁଲି ଦେଖିଛନ୍। କାଲବୈଶାଖୀର ପ୍ରଭାବତି ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଆର୍ ନୂଆପଡ଼ା ସହିତ ରାଜ୍ୟର କେତେଟା ଜିଲ୍ଲାନ ହାଲକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ହେଲେ ଆଇବା ଚାରି ଦିନ ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ତାପମାତ୍ରା 6-8 ଡିଗ୍ରୀ ତକ ବଢ଼ବା। ଏସନେର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।